ହେଲୋ
ସିଏ କହି କହି ଚାଲ କିଛି କହିବେନି କହୁନ ତମେ କହୁନ
ସଞ୍ଜୟ ମଲ୍ଲିକ ଏଠି ଆଜ୍ଞା ଆମର ଡ୍ରେନେଜର ଅସୁବିଧା ହେଉଛି ପାଣି ମାନେ ଡ୍ରେନେଜ ଫୁଲ ହେଇକି ବାହାରୁଛି ଆଜ୍ଞା ଡ୍ରେନେଜ ସଫା ହେଉନି ଡ୍ରେନେଜ ବହୁତ ଦିନ ଜାମି ରହିଛି ଆଉ ଲୋକ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି ମଶା ବି ବହୁତ ହେଉଛନ୍ତି ଡେଙ୍ଗୁ ମ୍ୟାଲେରିଆ ପାଇଁ ଲୋକ ମାନେ ପ୍ରାୟ ପ୍ରାୟ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ମୁଁ ଅନୁରୋଧ କରୁଛି ଏ ଡ୍ରେନେଜ ସୁବିଧା ବିଷୟରେ କେତେ ପରିମାଣରେ ଆସିଲି ମାନେ ସୁବିଧା ହେଲେ ଆମେ ଟିକେ ଉପକୃତ ହେବୁ।